आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବାରାଣସୀରେ କାଶୀ ତାମିଲ ସଙ୍ଗମମ୍ର ଚତୁର୍ଥ ସଂସ୍କରଣ ଆରମ୍ଭ। ଏକ ଭାରତ ଶ୍ରେଷ୍ଠ ଭାରତ ଚିନ୍ତାଧାରାକୁ ଏହି କାର୍ଯ୍ୟକ୍ରମ ଉଜ୍ଜୀବିତ କରିବ କହିଲେ ପ୍ରଧାନମନ୍ତ୍ରୀ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ନେଇ ଆଜି ମଧ୍ୟ ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ। ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ଉପରେ ଲୋକସଭାରେ 8 ତାରିଖରେ ହେବ ବିଶେଷ ଆଲୋଚନା। ନୌସେନା ଦିବସ ପାଳନ ଅବସରରେ ଆସନ୍ତାକାଲି ତିରୁଅନନ୍ତପୁରମ୍ରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯୋଗଦେବେ ରାଷ୍ଟ୍ରପତି, ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର 3-ଦିନିଆ ବୈଠକ। ଉତ୍ତରପ୍ରଦେଶର ବାରାଣସୀଠାରେ ଆଜି କାଶୀ ତାମିଲ ସଙ୍ଗମମ୍ର ଚତୁର୍ଥ ସଂସ୍କରଣ ଆରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଳିତ ଭାବେ ଏହାର ଉଦ୍ଘାଟନ କରିଛନ୍ତି। ଆଜି ସନ୍ଧ୍ୟାରେ ନମୋଘାଟରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି। କାଶୀ ତାମିଲ ସଙ୍ଗମମ୍ର ଉଦ୍ଦେଶ୍ୟ ହେଉଛି ଉତ୍ତର ଏବଂ ଦକ୍ଷିଣ ଭାରତ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା। ଚଳିତ ବର୍ଷ କାଶୀ ତାମିଲ ସଙ୍ଗମମ୍ର ବିଷୟବସ୍ତୁ ରହିଛି ଆସନ୍ତୁ ଆମେ ତାମିଲ ଶିଖିବା, ତାମିଲକୁ ନିଜର କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ଉତ୍ସାହପୂର୍ଣ୍ଣ କାର୍ଯ୍ୟକ୍ରମ ଦେଶରେ ଏକ ଭାରତ ଶ୍ରେଷ୍ଠ ଭାରତ ଚିନ୍ତାଧାରାକୁ ଉଜ୍ଜୀବିତ କରିବ। ଏହି ଉତ୍ସବରେ ସାମିଲ ହୋଇଥିବା ଜନସାଧାରଣଙ୍କ ପାଇଁ କାଶୀରେ ରହଣି ସେମାନଙ୍କ ପାଇଁ ସ୍କରଣୀୟ ହୋଇ ରହିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି।
କାଶୀ ତମିଲ ସଙ୍ଗମମ୍ ଉନ୍ ସଭି ଲୋଗୋଁ କେ ଲିଏ ଏକ ମହତ୍ୱପୂର୍ଣ୍ଣ ମଞ୍ଚ ବନ ଗୟା ହେ ଜିନେ ତମିଲ ଭାଷା ସେ ଲଗାଓ ହେ। काशी के लोगों से जब भी बात होती है तो वो हमेशा बताते हैं कि काशी तमिल संगमम का हिस्सा बनना उन्हें बहुत अच्छा लगता है। यहाँ उन्हें कुछ नया सीखने और नए नए लोगों से मिलने का अवसर मिलता है। इस बार भी काशीवासी पूरे जोश और उत्साह के साथ तमिलनाडु से आने वाले अपने भाई बहनों का स्वागत करने के लिए बहुत उत्सुक है। मेरा आप सभी से आग्रह है कि आप काशी तमिल संगमम का हिस्सा जरूर बने।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର 7ଟି ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ୍ଗୁଡ଼ିକ କନ୍ୟାକୁମାରୀ, ଚେନ୍ନାଇ, କୋଏମ୍ବଟୋର ଏବଂ ବନାରସ ମଧ୍ୟରେ ଯାତ୍ରା କରିବ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଅଧିବେଶନ ଆଜି ବାଧାପ୍ରାପ୍ତ ହୋଇଛି। ଦୁଇଥର ମୁଲତବୀ ପରେ ଶେଷରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଦ୍ୱିତୀୟଥର ମୁଲତବୀ ପରେ ଅପରାହ୍ନ 2ଟାରେ ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ପୁଣିଥରେ ମଧ୍ୟଭାଗକୁ ଆସି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସ୍ତୁତି ପ୍ରସଙ୍ଗ ବିରୋଧରେ ସ୍ଲୋଗାନମାନ ଦେଇଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଗୃହ କାର୍ଯ୍ୟରେ ସହଯୋଗ ନ କରିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ରଖିଥିଲେ। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ଜର୍ଜିଆ ସଂସଦର ରାଷ୍ଟ୍ରପତି ସାଲ୍ଭା ପାପୁଆ ସଭିଲିଙ୍କ ନେତୃତ୍ୱରେ ଆସିଥିବା ସଂସଦୀୟ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିଥିଲେ। ଏହାପରେ ଗୃହ କାର୍ଯ୍ୟ ଆଗକୁ ବଢ଼ିବା କ୍ଷଣି କଂଗ୍ରେସ, ଡିଏମ୍କେ, ଟିଏମ୍ସି ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍କତି ଗୃହକୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା କ୍ଷଣି ହଟ୍ଟଗୋଳ ଜାରି ରହିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ବିରୋଧୀ ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନ କରିବାକୁ ଅନୁରୋଧ କରିଥିଲେ। ତେବେ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ବାଚସ୍କତି ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ତେବେ ରାଜ୍ୟସଭାରେ ଆଜି ମଣିପୁର ସାମଗ୍ରୀ ସେବାକର ଦ୍ୱିତୀୟ ସଂଶୋଧନ ବିଲ୍ 2025 ଉପରେ ଆଲୋଚନା ହୋଇ ପାରିତ ହୋଇଛି। ଲୋକସଭାରେ ପୂର୍ବରୁ ଏହି ବିଲ୍ ପାରିତ ହୋଇସାରିଥିଲା। କାର୍ଯ୍ୟ ସମାପ୍ତ ପରେ ଅଧ୍ୟକ୍ଷ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ଉପରେ ଲୋକସଭାରେ ଆସନ୍ତା 8 ତାରିଖରେ ବିଶେଷ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ନିର୍ବାଚନ ସଂସ୍କାର ଉପରେ 9 ତାରିଖରେ ଆଲୋଚନା ହେବ ବୋଲି ସ୍ଥିର ହୋଇଛି। ବାଚସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପଭି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି। ଲୋକସଭାରେ ଆଲୋଚନା ଶେଷ ହେବା ପରେ ରାଜ୍ୟସଭାରେ ମଧ୍ୟ ଆଲୋଚନା ପାଇଁ ସରକାରଙ୍କ ତରଫରୁ ପ୍ରସ୍ତାବ ଆଗତ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ନିର୍ବାଚନ କମିଶନ ସଂସ୍କାର ଏକ ବୃହତ୍ ପ୍ରସଙ୍ଗ, ଏହା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେବା ପରେ ସଂସଦରେ ଆଲୋଚନା ପାଇଁ ଆଗତ କରାଯାଇଥିଲା। ନିର୍ବାଚନ କମିଶନ ଏବଂ ପ୍ରକ୍ରିୟାରେ ସଂସ୍କାର ସମ୍ପର୍କିତ ପ୍ରସଙ୍ଗ ସଂସଦରେ ଗୃହୀତ ହୋଇଥାଏ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତେବେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏକ ପ୍ରଶାସନିକ ପ୍ରସଙ୍ଗ ଏବଂ ଏହା ଉପରେ ନିର୍ବାଚନ କମିଶନ ନିଷ୍ପତ୍ତି ଗ୍ରହଣ କରିଥାନ୍ତି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୌସେନା ଦିବସ ଅବସରରେ ଆସନ୍ତାକାଲି ସନ୍ଧ୍ୟାରେ ତିରୁଅନନ୍ତପୁରମ୍ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଶକ୍ତି ପ୍ରଦର୍ଶନ ପାଇଁ ସମ୍ପୂର୍ଣ୍ଣ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଅପରାହ୍ନ 4:30ରୁ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗତ ସନ୍ଧ୍ୟାରେ ଶଙ୍ଖମୁଖମ୍ରେ ଅନୁଷ୍ଠିତ ଅଭ୍ୟାସ ସମୟରେ ଆଇଏନ୍ଏସ୍ ବିକ୍ରାନ୍ତ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲା। ଯୁଦ୍ଧ ବିମାନଗୁଡ଼ିକ ଆଇଏନ୍ଏସ୍ ବିକ୍ରାନ୍ତରୁ ଉଡ଼ାଣ କରିଥିଲେ। ନୌସେନା କର୍ମଚାରୀମାନେ ବିଭିନ୍ନ ପ୍ରକାରର ଉଦ୍ଧାର କୌଶଳ ଓ ପ୍ରତିରକ୍ଷା କାର୍ଯ୍ୟ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଆସନ୍ତାକାଲି ନୌସେନା ଦିବସ ଅବସରରେ ନୌବାହିନୀ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯିବ। ପିଏମ୍ ଇ ଡ୍ରାଇଭ୍ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 1634 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସବ୍ସିଡି ବଣ୍ଟନ କରାଯାଇଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଭାରୀ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୋଜନା ଅଧୀନରେ ବୈଦ୍ୟୁତିକ ଯାନଗୁଡ଼ିକର ସାର୍ବଜନୀନ ଚାର୍ଜିଂ ଭିତ୍ତିଭୂମି ସ୍ଥାପନ ପାଇଁ 2000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଯୋଜନା ଅଧୀନରେ ମୁମ୍ବାଇକୁ 1500 ଇ ବସ୍ ଏବଂ ଦିଲ୍ଲୀକୁ 2800 ଇ ବସ୍ ବଣ୍ଟନ କରାଯାଇଛି ବୋଲି ଶ୍ରୀ ବର୍ମା ଗୃହରେ କହିଛନ୍ତି। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। 3 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ପରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଏବଂ ସୁଧହାର ସମ୍ପର୍କରେ ଘୋଷଣା କରିବେ। ଗତ ଫେବୃୟାରୀରେ ସୁଧହାର ସରଳୀକରଣ ପ୍ରକ୍ରିୟା ଆରମ୍ଭ କରିବା ପରେ ଆର୍ବିଆଇ 3ଟି ପର୍ଯ୍ୟାୟରେ 100 ବେସିସ୍ ପଏଣ୍ଟ ହ୍ରାସ କରିବା ସହ ରେପୋରେଟ୍ 5.5%କୁ ହ୍ରାସ ପାଇଥିଲା। ଆର୍ଥିକ ଅଭିବୃଦ୍ଧି, ସାର୍ବଜନୀନ ନିବେଶ, ପରବର୍ତ୍ତୀ ପିଢ଼ି ଜିଏସ୍ଟି ହାର ହ୍ରାସ ଭଳି ସଂସ୍କାର ପରେ ସୁଧହାର ଅପରିବର୍ତ୍ତିତ ରହିପାରେ ବୋଲି କିଛି ବିଶେଷଜ୍ଞ ଆଶାବ୍ୟକ୍ତ କରୁଥିବା ବେଳେ ଅନ୍ୟମାନେ 25 ବେସିସ୍ ପଏଣ୍ଟ ହ୍ରାସ ପାଇବ ବୋଲି ଆକଳନ କରିଛନ୍ତି। ଘୂର୍ଣ୍ଣିଝଡ଼ ତିତୁଆ ପ୍ରଭାବିତ ଶ୍ରୀଲଙ୍କାରେ ମୃତ୍ୟୁ ସଂଖ୍ୟା 410କୁ ବୃଦ୍ଧି ପାଇଛି। 310 ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। 25ଟି ଜିଲ୍ଲାରେ 14 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଶ୍ରୀଲଙ୍କା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅପରେସନ୍ ସାଗର ବନ୍ଧୁ ଅଧୀନରେ ଭାରତ ମାନବୀୟ ସହାୟତାକୁ ଅଧିକ ତ୍ୱରାନ୍ୱିତ କରିଛି। ଭାରତୀୟ ବାୟୁସେନା ହେଲିକପ୍ଟରଗୁଡ଼ିକ ମନ୍ଦାରାମ ନୁଆରାକୁ 2000 କିଲୋଗ୍ରାମ ସହାୟତା ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଇରିଙ୍ଗୁ ୱାଟରୁ ଜଣେ ହୃଦରୋଗୀଙ୍କ ସମେତ 17 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୋବାଇଲ୍ ହ୍ୟାଣ୍ଡସେଟ୍ରେ ସଞ୍ଚାର ସାଥୀ ଆପ୍ ସନ୍ନିବେଶିତ କରାଯିବା ଦ୍ୱାରା ଟେଲିକମ୍ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଠକେଇର ଅପବ୍ୟବହାରକୁ ରୋକାଯାଇପାରିବ ବୋଲି କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ଯେକୌଣସି ବ୍ୟକ୍ତି ତାଙ୍କ ମୋବାଇଲ୍ ହ୍ୟାଣ୍ଡସେଟ୍ରେ ଏହି ଆପ୍କୁ ହଟାଇ ଦେବାକୁ ଚାହିଁଲେ ସେ ନେଇ ନିଷ୍ପତ୍ତି ନେଇପାରିବେ। ନଭେମ୍ବର ମାସରେ ପ୍ରାୟ 135 ନିୟୁତ ଟନ୍ ମାଲ ପରିବହନ କରି ରେଳ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଖୁଣ୍ଟ ହାସଲ କରିଛି। ଗତବର୍ଷ ନଭେମ୍ବର ମାସ ତୁଳନାରେ ଏହା 4.2% ବୃଦ୍ଧି ପାଇଛି। ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଇସ୍କାତ, ଲୁହାପଥର ଏବଂ ସାର ସମେତ ପ୍ରମୁଖ ସାମଗ୍ରୀଗୁଡ଼ିକର ପରିବହନ ଏହା ମଧ୍ୟରେ ଅନ୍ତର୍ଭୁକ୍ତ। ମାଲ ପରିବହନ କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି ଶିଳ୍ପ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ସହିତ ଘରୋଇ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ଗତିଶୀଳ ହେବା ସହ ଏ କ୍ଷେତ୍ରରେ ଏକ ସ୍ଥାୟୀ ଏବଂ ଦୃଢ଼ ଲଜିଷ୍ଟିକ୍ ଇକୋସିଷ୍ଟମ୍ ସୃଷ୍ଟି ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ମାଲ ପରିବହନ 3.3% ବୃଦ୍ଧି ପାଇ ପ୍ରାୟ 1000 ନିୟୁତ ଟନ୍ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବାରାଣସୀରେ କାଶୀ ତାମିଲ ସଂଗମମ୍ର 4ର୍ଥ ସଂସ୍କରଣ ଆରମ୍ଭ। ଏକ ଭାରତ ଶ୍ରେଷ୍ଠ ଭାରତ ଚିନ୍ତାଧାରାକୁ ଏହି କାର୍ଯ୍ୟକ୍ରମ ଉଜ୍ଜୀବିତ କରିବ କହିଲେ ପ୍ରଧାନମନ୍ତ୍ରୀ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ନେଇ ଆଜି ମଧ୍ୟ ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ, ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ଉପରେ ଲୋକସଭାରେ 8 ତାରିଖରେ ହେବ ବିଶେଷ ଆଲୋଚନା, ନୌସେନା ଦିବସ ପାଳନ ଅବସରରେ ଆସନ୍ତାକାଲି ତିରୁଅନନ୍ତପୁରମ୍ରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯୋଗଦେବେ ରାଷ୍ଟ୍ରପତି, ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର 3-ଦିନିଆ ବୈଠକ। ସମ୍ବାଦ ଶେଷ ହେଲା।